ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ କୃତାଞ୍ଜଳି ତ୍ରିପାଠୀ। ରାଜ୍ୟ 3 ନମ୍ବର ଖେପି ହୋଇଥିବା 6ଟା ଲୋକସଭା ଆଉ ଇତାର ଅଧୀନତି ଥିବା 42ଟା ବିଧାନସଭା ଆସନର ନିର୍ବାଚନଟି ମୋଟ 74.45% ଭୋଟ୍ ପଡ଼ିଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କର କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଲୋକସଭା ଆସନ ସବୁନୁ ଜହ 79.50% ଭୋଟ୍ ହୋଇଥିବା ବେଳେ ଭୁବନେଶ୍ୱର ସବୁନୁ କମ୍ 64.49% ଭୋଟ୍ ପଡ଼ିଛି। ସେନ୍ତା ଢେଙ୍କାନାଳ 78.01%, କେନୁଝର 78.97%, ପୁରୀ 75.43% ଆର୍ କଟକ ଲୋକସଭା ଆସନ 71.20% ଭୋଟ୍ ପଡ଼ିଛି। ଇନ ଜନେଇ ଦିଆଯାଇପାରେ ଯେ ରାଜ୍ୟ 3 ନମ୍ବର ଖେପ୍ ନିର୍ବାଚନ ଶେଷ ତକ ପୋଷ୍ଟାଲ ବାଲାଟ ଜରିଏ 94,000 ମତଦାନ ହୋଇଛି। ବିଜେପିର ବରିଷ୍ଠ ନେତା ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 29 ତାରିଖ ବୁଧବାର ଦିନ ଓଡ଼ିଶା ଗସ୍ତି ଆସିବେ। ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡ଼ା, ବାଲେଶ୍ୱର ଆର୍ ବାରିପଦାନ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରବାର କାର୍ଯ୍ୟସୂଚୀ ରହିଛି। ସେନ୍ତା ବିଜେପି ବରିଷ୍ଠ ନେତା ଆର୍ ଗୃହମନ୍ତ୍ରୀ ଅମିତ ଶାହା ଆଇବା କାଲି ଚାନ୍ଦବାଲି, କୋରେଇ ଆର୍ ନିମାପଡ଼ାନ ଦଳୀୟ ନିର୍ବାଚନୀ ସଭାକେ ସମ୍ବୋଧନ କରବାର କାର୍ଯ୍ୟକ୍ରମ ରହିଛି। ସିଆଡ଼େ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଇବା 29 ତାରିଖ ବୁଧବାର ଦିନ ବାଲେଶ୍ୱର ଆର୍ ଚାନ୍ଦବାଲିନ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ। ସେନ୍ତା ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଆଇବା 30 ତାରିଖ ଗୁରୁବାର ଦିନ ଦଳୀୟ ପ୍ରଚାର ସଭାତି ଯୋଗଦେବେ ବୋଲି କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍। ଯୁକ୍ତ 2 ପରୀକ୍ଷା ଫଲ ବାହାରିଥିବାର ବେଳେ ଯେନ୍ ପରୀକ୍ଷାର୍ଥୀମାନେ ଚାହିଁବେ ଉତ୍ତର ଖାତା ପୁନଃ ମୂଲ୍ୟାୟନ ଲାଗି ଆବେଦନ କରିପାରିବେ। ଏ ବାବଦେ ଆଇବା ମାସର 1 ତାରିଖ ତକ ବିଜ୍ଞପ୍ତି ବାହାରିବା ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫ ସୂଚନା ଦିଆଯାଇଛି। କଳା, ବାଣିଜ୍ୟ, ବିଜ୍ଞାନ ଆର୍ ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀମାନେ ଏଥିର୍ଲାଗି ଆବେଦନ କରିପାରିବେ। ଜୁନ୍ ମାସର ଶେଷ ସପ୍ତାହଟି ବାର୍ଷିକ ଇନ୍ଷ୍ଟାଣ୍ଟ ପରୀକ୍ଷା ହେବା ଆର୍ ଇଥି ସିଏଚ୍ଏସ୍ସି ପରୀକ୍ଷାର୍ଥୀ ଫେଲ୍ ହୋଇଥିବାର ପିଲାମାନେ ବି ଇ ପରୀକ୍ଷା ଦେଇପାରିବେ। କେନ୍ଦ୍ର ସରକାର ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେଙ୍କର କାର୍ଯ୍ୟକାଳକେ ମାସେ ତକ ବଢ଼େଇଛନ୍। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ ଶ୍ରୀ ପାଣ୍ଡେଙ୍କର କାର୍ଯ୍ୟକାଳ ଆଇବା 31 ତାରିଖ ଦିନ ଶେଷ ହେଉଥିଲା। କ୍ୟାବିନେଟ୍ ନିଯୁକ୍ତି କମିଟି ତାଙ୍କର କାର୍ଯ୍ୟକାଳକେ ଆଇବା ମାସର 30 ତାରିଖ ତକ ବଢ଼ାବାର ପ୍ରସ୍ତାବକେ ସ୍ୱୀକୃତି ଦେଇଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫ ନୋ ଟୋବାକୋ ଡେ ଅବସରରେ ଓଡ଼ିଶାକେ ୱାର୍ଲଡ ନୋ ଟୋବାକୋ ଡେ ଆୱାର୍ଡ 2024 ମିଳିବା ବୋଲି ଘୋଷଣା କରାଯାଇଛି। ଓଡ଼ିଶା ତୃଣମୂଳ ସ୍ତରନ ତମାଖୁ ବର୍ଜନ କ୍ଷେତ୍ରଟି ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଏହି ସମ୍ମାନଜନକ ପୁରସ୍କାର ପାଇବା। ଦେଶେ ଓଡ଼ିଶା ପହିଲା ରାଜ୍ୟ ଭାବେ ତମାଖୁ ମୁକ୍ତ ଗାଁ ଅଭିଯାନ ଆରମ୍ଭ କରିଥିଲା। ଶ୍ରୀକ୍ଷେତ୍ର ପୁରୀନ ଗଲାକାଲି 3 ରଥର ଅଖ କାମ ମୂଲ ହୋଇଛି। ମହାପ୍ରଭୁଙ୍କର ମାଲ ମାହାର୍ଦ୍ଦ ସମର୍ପଣ କରିକି ବିଶ୍ୱକର୍ମାମାନେ ନାହକ ଅଖ ତିଆରି ମୂଲ କରିଛନ୍। ଆଇବା 29 ତାରିଖ ଭଉଁରୀ ଉତ୍ସପ୍ତି ଚକ ଆର୍ ଅଖ ସଂଯୋଗ କରାହେବା। ଏହାଦେ ରଥ ଖଳାନ ରଥଚକ କାମ ଉପରେ ଜୋର ଦିଆଯାଉଛି। ଗଲାକାଲି ତକ 3 ରଥର 12ଟା ଚକ ସରିଥିବାର ସୂଚନା ମିଳିଛି। ସାଇବର ଠକମାନେ ଭାରତର ନାଗରିକମାନଙ୍କୁ ଜାଲ୍ ନାଥି ଅନ୍ତର୍ଜାତୀୟ ନମ୍ବରନୁ ଫୋନ୍ କରିକି ଠକୁଥିବା ନଜରକେ ଆସିଛି। ଏଥିଲାଗି କେନ୍ଦ୍ର ସରକାରଙ୍କର ଟେଲିକମ୍ ବିଭାଗ ତରଫ ନାଗରିକମାନଙ୍କ ଲାଗି ନିର୍ଦ୍ଦେଶନାମା ଜାରି କରାଯାଇଛି। ଇ ସାଇବର ଠକମାନେ ଭାରତୀୟ ନମ୍ବର ବ୍ୟବହାର କରିକି ଠକୁଛନ୍। ଇ ନମ୍ବରନୁ ଫୋନ୍ ଆସିଲେ ଲୋକମାନେ ଭାରତୀୟ ନମ୍ବର ଭାବୁଛନ୍, ହେଲେ ଇଟା ବିଦେଶନୁ ଆସୁଥିବା ଟେଲିକମ୍ ବିଭାଗ ତରଫ ଜଣାପଡ଼ିଛି। ସେଥିଲାଗି ଏନ୍ତା ନମ୍ବରନୁ ଦୂରେଇ ରହିବାର ସହିତ ଫୋନ୍ ଆସିଲେ ସଙ୍ଗେ ସଙ୍ଗେ ବ୍ଲକ୍ କରବାରକେ କୁହାଯାଇଛି। ଇତାର ସହିତ ନାଗରିକମାନେ ଭାରତ ସରକାରଙ୍କ ସଞ୍ଚାର ସାଥୀ ପୋର୍ଟାଲ ଥିଭିଲ୍ ଇ ବାବଦେ ଅଭିଯୋଗ କରବାରକେ ନିର୍ଦ୍ଦେଶନାମାତି କୁହାଯାଇଛି। ଦେଶେ ଇ ବଛର ଗ୍ରୀଷ୍ମ ପର୍ଯ୍ୟଟନ ଶତକଡ଼ା 40% ବଢ଼ିଛି। ଇ ସମିଆତି ପର୍ଯ୍ୟଟନ ଆଉ ସେବା କ୍ଷେତ୍ରଟି ଜୋରଦାର ଚାହିଦା ଦେଖାଦେଇଛି। ଗଲା ବଛରନୁ ଇ ବଛର ପାରିବାରିକ ଖରାଦିନିଆ ଯାତ୍ରା କ୍ଷେତ୍ରଟି ଶତକଡ଼ା 20%ରୁ ଅଧିକା ଆଉ ସୋଲୋ ଟ୍ରାଭେଲ୍ କ୍ଷେତ୍ରଟି ଶତକଡ଼ା 10% ବଢ଼ିଛି। ଖରାଦିନେ ଖାସ୍ କରି ହିମାଚଳ ପ୍ରଦେଶ, କାଶ୍ମୀର, ଗୋଆ, କେରଳ ସହିତ ପୂର୍ବ ଉତ୍ତର ରାଜ୍ୟମାନଙ୍କେ ପର୍ଯ୍ୟଟକମାନେ ଯା ଆସ୍ କରସନ୍। ବଙ୍ଗୋପସାଗରନ ସୃଷ୍ଟି ହୋଇଥିବା ବାତ୍ୟା ରେମାଲ ପଶ୍ଚିମବଙ୍ଗର ସାଗରଦ୍ୱୀପ ଆର୍ ବାଂଲାଦେଶର ଖେପୁପରା ମଝାନ ଥିବା ଉପକୂଳନ ସ୍ଥଳଭାଗ ଛୁଇଁଛି। ବାତ୍ୟା ବାଂଲାଦେଶ ଆର୍ ପଶ୍ଚିମବଙ୍ଗନ ସ୍ଥଳଭାଗ ଛୁଇଁଲା ଉତ୍ରୁ ଓଡ଼ିଶାନ ଇତାର କେନ୍ସି ପ୍ରଭାବ ନାହିଁ ରହେ ବୋଲି ପାଣିପାଗ ବିଭାଗ ତରଫ କୁହାଯାଇଛି। ସ୍ଥଳଭାଗ ଛୁଇଁଲା ବେଳକେ ପବନର ବେଗ 90 କିଲୋମିଟର ଥିଲା। ପଛେ ପବନର ବେଗ ଘଣ୍ଟାକ 110-120 କିଲୋମିଟର ଆର୍ ସ୍ଥଳଭାଗନ 135 କିଲୋମିଟର ରହିଥିଲା। ଇତାର ପ୍ରଭାବତି ଆଜ କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ ଆର୍ ଭଦ୍ରକନ କମ୍ ନୁ ମଧ୍ୟମ ଧରଣର ବର୍ଷା ହେବା ବୋଲି ପାଣିପାଗ ବିଭାଗ ତରଫ କୁହାଯାଇଛି। এছনির আঞ্চলিক খবর ইনু শেষ হল আর বেলার আঞ্চলিক খবর শুনিপারবে রাতের 7:02 থি জুহার।